ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଏନ୍ଡିଏ ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦି ଆଇବାକାଲି ତିନି ନମ୍ଘର ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ହେବା ଶପଥ ସମାରୋହ। ରାଜ୍ୟ ନୂଆ ମୁଖ୍ୟମନ୍ତ୍ରୀ ଆଇବା ରବିବାର ଦିନ ନେବେ ଶପଥ। ଭୁବନେଶ୍ୱର ଜନତା ମଇଦାନ ହେଉଛି ପ୍ରସ୍ତୁତି। ସମ୍ଭଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାଥି ଆଜ ରାତି ହେବା ଶ୍ରୀ ଶ୍ରୀ ଲୋକନାଥ ବାବା ଆର୍ ଜାଗେଶ୍ୱର ବାବାଙ୍କର ପତରପେଣି। ଆଉ ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦି ଆଇବାକାଲି ସଞ୍ଜବେଳା 7:15 ଲଗାତାର ତିନି ନମ୍ଘର ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ମୋଦି ଆର୍ ତାଙ୍କର ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଶପଥପାଠ କରାବେ। ଶପଥ ଗ୍ରହଣ ସମାରୋହଟି ଯୋଗଦେବାର୍କେ ପଡ଼ୋଶୀ ଦେଶମାନଙ୍କର ମୁଖିଆମାନଙ୍କୁ ନିୟୁତା ଦିଆଯାଇଥିବାର ବେଳେ ସେମାନେ ଆସିକରି ନୂଆଦିଲ୍ଲୀ ପହଞ୍ଚିଛନ୍। ଗଲାକାଲି ପୁରୁଣା ସଂସଦ ଭବନର କେନ୍ଦ୍ରୀୟ ହଲ୍ ନ ହୋଇଥିବା ଏନ୍ଡିଏର ବୈଠକଟି ସର୍ବସମ୍ମତିଥି ଏନ୍ଡିଏ ସଂସଦୀୟ ଦଳର ନେତା ନିର୍ବାଚିତ ହେଲା ଉତ୍ତରୁ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ଭେଟିକରି ସରକାର ଗଢ଼ବାର ଦାବି ରଖିଥିଲେ। ହେତାର ଆଘନୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନେତୃତ୍ୱଥି ଏନ୍ଡିଏର ଗୋଟିଏ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନ ଯାଇକରି ରାଷ୍ଟ୍ରପତିଙ୍କୁ ଭେଟିକରି ଏନ୍ଡିଏର ସହଯୋଗୀ ଦଳମାନଙ୍କର ସମର୍ଥନ ପତ୍ର ଦେଇଥିଲେ। ରାଷ୍ଟ୍ରପତିଙ୍କୁ ଭେଟିଲା ଉତ୍ତରୁ ଶ୍ରୀ ମୋଦି ଗଣମାଧ୍ୟମକେ କହିଛନ୍ତି ଯେ ଏନ୍ଡିଏ ଗୋଟିଏ ଶକ୍ତିଶାଳୀ ସ୍ଥିର ଆର୍ ଅଭିବୃଦ୍ଧିମୁଖୀ ସରକାର ଗଢ଼ବା। ଆଇବାକାଲି ଶପଥ ଗ୍ରହଣ ସମାରୋହ ଆଘନୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କର ତାଲିକା ରାଷ୍ଟ୍ରପତିଙ୍କୁ ଦିଆଯିବା ଏନ ଜନେଇ ଦିଆଯାଇପାରେ ଯେ ଅଷ୍ଟାଦଶ ଲୋକସଭାଥି ବିଜେପି ନେତୃତ୍ୱଥି ଏନ୍ଡିଏ 293 ଆସନରୁ ଜିତିକରି ସଂଖ୍ୟାଗରିଷ୍ଠତା ହାସଲ କରିଛି। ରାଜ୍ୟ ନୂଆ ମୁଖ୍ୟମନ୍ତ୍ରୀ ଆଇବା 10 ଦିନ ଭୁବନେଶ୍ୱର ଜନତା ମଇଦାନର ଶପଥ ନେବେ। ଶପଥ ଗ୍ରହଣ ସମାରୋହଟି ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଆର୍ ଭିନ୍ ଭିନ୍ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଖୁବ୍ ସଂଖ୍ୟାର ଲୋକ ଯୋଗଦେବେ। ସେଥିଲାଗି ଜନତା ମଇଦାନର ଜୋରଦାର ପ୍ରସ୍ତୁତି କରାଯାଉଛି। ରାଜ୍ୟ ନୂଆ ସରକାରଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମର ଦେଖରେଖ ଲାଗି ମଧ୍ୟପ୍ରଦେଶର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିଶ୍ୱାସ କୈଳାସ ସାରଙ୍ଗ ଆର୍ ମଧ୍ୟପ୍ରଦେଶର ବିଜେପିର ଆଗର ସଂଗଠନ ସମ୍ପାଦକ ଆଶୁତୋଷ ତିୱାରୀ ଭୁବନେଶ୍ୱର ପହଞ୍ଚଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ସେଆଡ଼େ ଶପଥ ଗ୍ରହଣ ସମାରୋହ ଲାଗି ସ୍ୱେଶାଲ ପ୍ରୋଟେକ୍ସନ ଗ୍ରୁପ୍ ଏସ୍ପିଜିର ବରିଷ୍ଠ ଅଧିକାରୀମାନେ ଭୁବନେଶ୍ୱର ପହଞ୍ଚଥିବା ବେଳେ ସୁରକ୍ଷା ବନ୍ଦୋବସ୍ତ 40 ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ ବୋଲି କମିଶନରେଟ୍ ପୁଲିସ୍ ତରଫ କୁହାଯାଇଛି। ପୁରୀ ଶ୍ରୀମନ୍ଦିରନ ଯେନ୍ତା ଥାଇ ଭାବେ ଆଲୋକୀକରଣ କରାଯାଇପାରବା ସେ ଦିଗେ ପଦକ୍ଷେପ ନିଆଯିବା ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍। ଶ୍ରୀମନ୍ଦିରକେ ଉଜ୍ଜଲ କରୁଥିବାର ଫୋକସ୍ ଲାଇଟ୍କେ ହଟେଇ ଦିଆଯିବାରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏ ବାବଦେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ଶ୍ରୀମନ୍ଦିର ଆଲୋକୀକରଣ କରୁଥିବାର ଗୋଟିଏ ଇଭେଣ୍ଟ କମ୍ପାନୀ ଦୁଇଦିନ ତଳେ ଲାଇଟ୍ମାନେ ଖୋଲି ନେଇଥିବା ବେଳେ କମ୍ପାନୀର ଚାରିଜଣଙ୍କୁ ଅଟକ ରଖାଯାଇଛି। ଜିଲ୍ଲାପାଳ ଘଟଣାର ତଦନ୍ତ କରୁଛନ୍। ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଲାଗି ରାଜ୍ୟର ଭିନ୍ ଭିନ୍ କୋର୍ଟମାନଙ୍କୁ ବିଚାରାଧୀନ ଥିବା ପୁରୁଣା ମକଦ୍ଦମାମାନଙ୍କର ସଂଖ୍ୟା କମିଛି। ଅଦାଲତମାନଙ୍କୁ ବିଚାରାଧୀନ ଥିବା 30 ବଛରନୁ ଅତ୍କା ପୁରୁଣା ମକଦ୍ଦମାମାନଙ୍କୁ ଅଗ୍ରାଧିକାରଥି ବିଚାର କରାଯାଉଛି। ସେଥିଲାଗି ପୁରୁଣା ମାମଲା ସଂଖ୍ୟା 3112 କମିଛି ବୋଲି ନ୍ୟାସନାଲ୍ ଜୁଡିସିଆଲ୍ ଡାଟା ଗ୍ରିଡ୍ନୁ ଜଣାପଡ଼ିଛି। ଏହାଚିନ୍ ରାଜ୍ୟର ଭିନ୍ ଭିନ୍ ଅଦାଲତଥି ମୋଟ 16,22,571 ମାମଲା ବିଚାରାଧୀନ ଅଛି। ସେଥୁ 13 ଅତ୍କା ମାମଲା ଫୌଜଦାରୀ ଆର୍ 2 ଅତ୍କା ମାମଲା ଦେୱାନୀ ଆୟ ବୋଲି ଜଣାପଡ଼ିଛି। ରାମୋଜୀ ଫିଲ୍ମ ସିଟି ଆର୍ ଇନାଡୁ ଗ୍ରୁପ୍ର ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ପରଲୋକଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍। ସ୍ୱର୍ଗତ ରାଓଙ୍କ ପରଲୋକଥି ଭାରତର ଗଣମାଧ୍ୟମ ଆର୍ ମନୋରଞ୍ଜନ କ୍ଷେତ୍ର ଗୋଟିଏ ବହୁତ ବଡ଼ ବ୍ୟକ୍ତିତ୍ୱଙ୍କୁ ହରାଲା ବୋଲି ରାଷ୍ଟ୍ରପତି ତାଙ୍କର ଶୋକ ବାର୍ତ୍ତାଥି କହିଛନ୍। ସେନ୍ତା ସ୍ୱର୍ଗତ ରାଓ ଦେଶର ସାମ୍ବାଦିକତା ଆର୍ ଚଳଚ୍ଚିତ୍ର ଜଗତଥି କେବେ ଭୁଲି ନାହିଁ ହେବାର ବାଗିର୍ ଚିହ୍ନା ଛାଡ଼ିଛନ୍ ବୋଲି ପ୍ରଧାନମନ୍ତ୍ରୀ ତାଙ୍କର ଶୋକ ବାର୍ତ୍ତାଥି କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଆଜି ସକାଳେ ହାଇଦ୍ରାବାଦର ଗୋଟିଏ ଘରୋଇ ହାସ୍ପାତାଲଥି ରାମୋଜୀ ରାଓ ପରଲୋକ ହୋଇଥିଲା। ମୃତ୍ୟୁ ବେଲ୍କେ ତାହାକୁ 87 ବଛର ବୟସ ହୋଇଥିଲା। ଆଜି ହେଉଛି ବିଶ୍ୱ ମହାସାଗର ଦିବସ। ପୁନରୁଦ୍ଧାର ଆର୍ ମହାସାଗର ଲାଗି ସାମୁହିକ କାର୍ଯ୍ୟାନୁଷ୍ଠାନ ଇ ବଛର ବିଶ୍ୱ ମହାସାଗର ଦିବସ ବିଷୟ ରହିଛି। ପୃଥିବୀର 70% ଅତ୍କା ଇଲାକାଥି ମହାସାଗର ଅଛି। ମହାସାଗର ଆମର ଗ୍ରହଣ ଲାଗି 50% ଅମ୍ଳଜାନ ତିଆର କରସି ଆର୍ ମହାସାଗର ଜୈବ ବିବିଧତାର ଚାବିସ୍ଥଲୀ ଆଏ। ପୃଥିବୀର 100 କୋଟିନୁ ଅତ୍କା ଲୋକ ପ୍ରୋଟିନ୍ ଲାଗି ମହାସାଗର ଉପରେ ନିର୍ଭର କରସନ୍। ମହାସାଗର ହେଉଛି ଆମର ଅର୍ଥନୀତିର କୁଞ୍ଜିକାଠି। ହେଲେ ଭିନ୍ ଭିନ୍ କାରଣରୁ ମହାସାଗରମାନଙ୍କର ନୁକସାନ ହେଉଛି। ସେଥିଲାଗି ମହାସାଗରମାନଙ୍କର ସାଙ୍ଗେ ମନୁଷ୍ୟମାନଙ୍କର ସନ୍ତୁଳନ ବନାବାରକେ ବିଶ୍ୱ ମହାସାଗର ଦିବସ ପାଳନ କରାଯାଉଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାଟି ଝାଡ଼ୁଆପଡ଼ା ଶ୍ରୀ ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ା ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କର ସହିତ ଅଲଗା ଶିବ ମନ୍ଦିରମାନଙ୍କର ମହାଦେବଙ୍କର ଜଗତଜନନୀ ମା ପାର୍ବତୀଙ୍କର ବିହା ଲାଗି ଆଜି ରାତି ପତରପେଣି ବିଧି ହେବା। ଗଲାକା ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ବିହା ଲାଗି ନୃସିଂହ ମହାପୁରୁ ସହରର ଦେ ଦେବତାଙ୍କୁ ଗୁଆଗୁଣା ନିୟୁତା ଦେଇଛନ୍। ଗଲାରାତି ନୃସିଂହ ମହାପୁରୁ ବଜାଗଜା ସହିତ ଗୋଟିଏ ଶୋଭାଯାତ୍ରାଟି ଭିନ୍ ଭିନ୍ ମନ୍ଦିରକେ ଯାଇକରି ବାଲୁଙ୍କେଶ୍ୱର ବାବାଙ୍କର ବରଯାତ୍ରୀ ବିହା ଆର୍ ନଗର ପରିକ୍ରମା ଯାତ୍ରାଟି ସାମିଲ ହେବାର୍କେ ଦେ ଦେବତାଙ୍କୁ ଗୁଆ ହଲ୍ଦି ମିଠେଇ ସାଙ୍ଗେ ନିୟୁତା ଦେଇଥିଲେ। ସେନ୍ତା ଆଇବା କାଲ୍ ରାତି ଶ୍ରୀ ଶ୍ରୀ ଲୋକନାଥ ବାବା ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଆର୍ ସହରର ଅଲଗା ଅଲଗା ଶିବ ମନ୍ଦିରମାନଙ୍କର ମହାଦେବଙ୍କର ବିହା ଲାଗି ହନୁମାନ ନିୟୁତା ଯାତ୍ରା ହେବା। ଆଇବା 10 ତାରିଖ ରାତି ସବୁ ଶିବ ମନ୍ଦିର ଦେବଦେବ ମହାଦେବ ବରାତି ବାହାରବେ। 11 ତାରିଖ ବ୍ରାହ୍ମମୁହୂର୍ତ୍ତନ ଏ ବଛରର କନ୍ୟା ମାତାପିତାଙ୍କର ଜାଗାଥି ଦେବଦେବ ମହାଦେବ ଆର୍ ଜଗତଜନନୀ ମାତା ପାର୍ବତୀଙ୍କର ଲୌକିକ ବିହାଗର ହେବା। ସେଦିନ ଅଧାରାତିନୁ ଦେବଦମ୍ପତିଙ୍କ ନଗର ପରିକ୍ରମା ଯାତ୍ରା ବାହାରିକରି 12 ତାରିଖ ଉପରବେଳା ଦେବଦମ୍ପତି ନିଜ ନିଜର ମନ୍ଦିରକେ ଫିରବେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବି ରାମଚନ୍ଦ୍ରପୂର୍ଣ୍ଣ ଥିବାର ସୁବର୍ଣ୍ଣେଶ୍ୱର ମନ୍ଦିର ସହିତ ବୌଦ୍ଧ ସହରର ମାତଙ୍ଗେଶ୍ୱର ମନ୍ଦିରଥି ଶୀତଳଷଷ୍ଠୀ ଯାତ୍ରା ଲାଗି ଜୋରଦାର ପ୍ରସ୍ତୁତି ଚାଲିଛି। ଇତାର ସାଙ୍ଗେ ଜିଲ୍ଲାର ଆଉ କେତେଟା ଶିବ ମନ୍ଦିର ନଭିଲ ଦେବ ବିବାହ ଲାଗି ପ୍ରସ୍ତୁତି କରାଯାଉଛି। ରାଉରକେଲାର ବେଦବ୍ୟାସ ମନ୍ଦିର ପାଖେ ଆଜି ଉପରବେଳା ବ୍ରାହ୍ମଣୀ ନଦୀଥି ଗାଧୁଥିବା ବେଳେ 2 ଜଣ ଛାତ୍ରଙ୍କର ଜୀବନ ଯାଇଛି। ସମ୍ବଲପୁର ଇଲାକାର 2 ଛାତ୍ର ରାଉରକେଲାର ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏନ୍ଆଇଟିକେ ଇଣ୍ଟର୍ଣ୍ଣସିପ୍ ଲାଗି ଆସିଥିଲେ ବୋଲି ଜଣାପଡ଼ିଛି। ସମ୍ବଲପୁର ରେଲ ଡିଭିଜନର ଆନ୍ତର୍ଜାତିକ ଲେଭଲ କ୍ରସିଂ ସଚେତନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଲା 1 ତାରିଖନୁ ମାନବ ଚାଲିତ ଲେଭଲ କ୍ରସିଂ ପେଟ୍ରୋଲ ପମ୍ପ ସାପ୍ତାହିକ ହାଟ ଆର୍ ଆଖରପାଖ ଗାଁ ଇଲାକାନ ଲେଭଲ କ୍ରସିଂ ପାର ହେଲା ବେଲକେ ସତର୍କତା ବାବଦେ ଲୋକ ସଚେତନ କରାଯାଉଛି। ନୂଆପଡ଼ା ଜିଲ୍ଲାର ସିନାପାଲି ବସ୍ଷ୍ଟାଣ୍ଡ ଥିବାର ଗୋଟିଏ ଦୋକାନରେ ଆଜି ଜୁଏ ଲାଗିକରି ଲକ୍ଷାଧିକ ଟଙ୍କାର ସାମାନ ନୁକସାନ ହୋଇଛି। ଖବର ପାଇକରି ଅଗ୍ନିଶମ କର୍ମଚାରୀମାନେ ପହଞ୍ଚିକରି ଜୁଏକେ ଆୟତ କରିଥିଲେ। କେନ୍ ଥିତି ଜୁଏ ଲାଗଲା ହେବାବ୍ଦେ ସିନାପାଲି ଥାନା ପୁଲିସ ତଦନ୍ତ କରୁଛି। ଦେଶେ ଜାତୀୟ ରାଜପଥ ଗାଡ଼ିମଟରମାନଙ୍କୁ ଉପଗ୍ରହ ଭିତ୍ତିକ ଟୋଲ୍ ଆଦାୟ କରାଯିବା। ସୂଚନା ଅନୁସାରେ ପହିଲା କ୍ଷେପେ ବାଣିଜ୍ୟିକ ଗାଡ଼ିମାନଙ୍କର କ୍ଷେତ୍ରନ ଏ ବ୍ୟବସ୍ଥା ଲାଗୁ ହେବା, ପଛେ ଘରୋଇ ଗାଡ଼ିମଟର କ୍ଷେତ୍ରନ ଏ ବ୍ୟବସ୍ଥା ଲାଗୁ କରାଯିବା। ଆଇବା 2 ବରଷ ଭିତରେ ସାରା ଦେଶରେ ଟୋଲ୍ ଆଦାୟ ଲାଗି ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ଜିଏନ୍ଏସ୍ଏସ୍ ବ୍ୟବସ୍ଥା ଲାଗୁ ହେବା। ଏ ବ୍ୟବସ୍ଥାତି ଗାଡ଼ି ଯେତିକି ବାଟ ଯାଇଥିବା ସେଥିଲାଗି ଟୋଲ୍ ଦେବାରକେ ପଡ଼ବା ଆର୍ ଗାଡ଼ିମାନଙ୍କୁ ରାସ୍ତା ନ ଅଟକିବାରକେ ନାଇଁ ପଡ଼େ। ବୌଦ୍ଧ ସରସ୍ୱତୀ ଶିଶୁ ମନ୍ଦିର ନ ତପସ୍ୱିନୀ ପରିବାର ତରଫୁ ପ୍ରାକୃତିକ ଚିକିତ୍ସା ପରାମର୍ଶ ଶିବିର ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଶିବିରଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଶପଥଗ୍ରହଣ ସମାରୋହକେ ଆକାଶବାଣୀ କଟକ କେନ୍ଦ୍ର ତରଫୁ ସଞ୍ଜବେଳର 6:45ରୁ ଓଡ଼ିଆ ଭାଷାଥି ସିଧା ପ୍ରସାରଣ କରାଯିବା। ହେଥିଲାଗି ଆଇବାକାଲ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରାତି 7:02 ବଦଲା ସଞ୍ଜବେଳର 6:15 ପ୍ରସାରଣ କରାଯିବା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ମିଳିଥିବାର ସୂଚନା ଅନୁସାରେ ସ୍ୱାଭାବିକ ସମୟାନ 4 ଦିନ ଆଘନୁ ମୌସୁମୀ ଓଡ଼ିଶାକେ ଢୁକିଛି। ହେତାର ପ୍ରଭାବତି ମାଲକାନଗିରି ଜିଲ୍ଲାର ଖୁବ୍ ଇଲାକାନ ବର୍ଷା ହେଉଛି। ମୌସୁମୀ ଓଡ଼ିଶା ସହିତ ଛତିଶଗଡ଼, ତେଲଙ୍ଗାନା ଆର୍ ମହାରାଷ୍ଟ୍ରକେ ପହଞ୍ଚିଛି। ସେଆଡ଼େ ଆଇବାକାଲ ସକାଳ ତକ୍ ପଶ୍ଚିମ ଓଡ଼ିଶାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ସହିତ ରାଜ୍ୟର କେତେ ଜାଗାନ ଧୁକାଗଡ଼ି ଆର୍ ଚଡ଼କ ମାରିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଆଜି ରାଇଜେ ଦିନ ସବୁନୁ ଜହତାତି ସମ୍ବଲପୁର ଆର୍ ବୌଦ୍ଧନ 40.5°C ରେକର୍ଡ କରାଯାଇଛି। ସେନ୍ତା ଝାରସୁଗୁଡ଼ା ଆର୍ ନୂଆପଡ଼ାନ ଦିନର ତାତି 40.4°C ରହିଥିଲା। ରାଇଜେ ଆଇବା 17 ତାରିଖନୁ ସ୍କୁଲ ଖୋଲବାରକେ ଯାଉଛି। ହେତାର ହପ୍ତେ ଆଘନୁ ଶ୍ରେଣୀଗୃହନୁ ନେଇକରି ଶୌଚାଳୟ ତକ୍ ସବୁ ସାଫସୁତୁରା କରବାରକେ ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ତରଫୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନ୍ଡିଏ ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦି ଆଇବାକାଲ 3 ନମ୍ବର ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ ହେବା ଶପଥ ସମାରୋହ। ରାଜ୍ୟ ନୂଆ ମୁଖ୍ୟମନ୍ତ୍ରୀ ଆଇବା ରବିବାର ଦିନ ନେବେ ଶପଥ। ଭୁବନେଶ୍ୱର ଜନତା ମଇଦାନ ହେଉଛି ପ୍ରସ୍ତୁତି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାଥି ଆଜି ରାତି ହେବା ଶ୍ରୀ ଶ୍ରୀ ଲୋକନାଥ ବାବା ଆର୍ ଜାଗେଶ୍ୱର ବାବାଙ୍କର ପତରପେଣି। ଆର୍ ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।